సగ్రజాతం చైతన్యదేవం శ్రీరాధాకృష్ణ సహగన లలిత శ్రీ విశాఖ శ్రీమతే గౌరగోవింద స్వామి నమో విష్ణు పదాయ కృష్ణ కృష్ణాయ భూతలే శ్రీమతే భక్తి వేదాంత స్వామి నమస్తే సరస్వతి దేవే గౌరవాణి
ଭଗବାନ ଦ୍ୱିତୀୟ ତୃତୀୟ ଅଧ୍ୟାୟର ଯୋଉ ସାର ଜିନିଷକୁ ଭଗବାନ ତିଆରି କରିଛନ୍ତି ଏଇ କଥା ମାନେ ତମକୁ ବସନ୍ତୁ। ଏ ସୃଷ୍ଟି ଭଗବାନଙ୍କର, ଭୂମି ଜଳ ବାୟୁ ଅଗ୍ନି ସବୁ ପ୍ରଭୁ ସୃଷ୍ଟି କରିଛନ୍ତି, ଏତେ ଗୋଟେ ଛୋଟ ସୃଷ୍ଟି କାରଣ ଦିବ୍ୟ ଆଉ ଯୋଉଟା ଛୋଟ ସେଟା ମାୟାଙ୍କୁ ସପୋର୍ଟ କରିବ। ଏଇ ଯୋଉ ଜିନିଷ ଭଗବାନ ଏ ଚତୁର୍ଥ ଅଧ୍ୟାୟରେ କହିଲେ ଭଗବାନଙ୍କୁ ଜାଣିବାର ଉପାୟ ସେ କହିଲେ ଦ୍ୱିତୀୟ ଅହିଂସା ଧର୍ମ କାମ ଆଚରଣ ଅଛି। କାରଣ ଭଗବାନଙ୍କ ଭୋଗ ଲଗେଇଗଲା, ଆମକୁ ଯିବୁ ମାରିକି ଭୋଗ ଲଗେଇବୁ, ତେଣୁ ଆମେ ସମାଜରେ କ୍ଷତି କ'ଣ କରୁଛୁ? ଯେଉଁ ମହାତ୍ମା ଗାନ୍ଧୀ ଅହିଂସାକୁ ପରମ ଧର୍ମ କହୁଥିଲେ, ଆମେ ତ ସେ ଧର୍ମଟା ପାଳନ କରୁ। ଅହିଂସାଟାକୁ ପରମ ଧର୍ମ ବୋଲି ଶାସ୍ତ୍ରରେ କୁହାଯାଇଛି, ମହାତ୍ମା ଗାନ୍ଧୀ କହୁଥିଲେ, ଜଗତର ସବୁ ଲୋକ କହୁଛନ୍ତି ଯିବୁ ହିଂସା କରିବନି। ତାହେଲେ ଆମେ ଯେତେବେଳେ ଭଗବାନଙ୍କୁ ଭୋଗ ଲଗେଇବୁ, ତାହେଲେ ଆମେ କ'ଣ କରିବୁ? ବାଧ୍ୟ ହେଇକି ନିଜେ ନେବୁ, ଯିବୁ ହିଂସା କରିବୁ। ଆମେ ତୁମେ ତ ଯିବୁକୁ ମାନୁଛ, ଆମେ ପନିପରିବା ପଶୁପକ୍ଷୀ ଏ ପନିପରିବା ଡାଲି ଚାଉଳ ତା ଭିତରେ ପକେଇଥିବେ, ତାକୁ ଆମେ ଅମଳ କଲାବେଳେ ମରିଯିବେ, ରୋଷେଇ କଲାବେଳେ ମରିଯିବେ, ଜଳକୁ ଗରମ କଲେ ତା ଭିତରେ ଜୀବନ ମରିବେ କି ନାହିଁ? ଆମେ ଏତେ ଅହିଂସା, ଆମେ ଭୋଗ ଲଗେଇବା ଦ୍ୱାରା ଅହିଂସାର ଶ୍ରେଷ୍ଠ ଧର୍ମ ପାଳନ କରୁଛୁ, ଆମର ସାଇଡ୍ ଇଫେକ୍ଟ କିଛି ନାହିଁ। କୌଣସି ଲୋକ ଧର୍ମର କୌଣସି ଗୋଟେ ଦୋଷକୁ ଦେଖେଇ ପାରିବେନି, ସେଥିରେ କିଛି ଲାଭ ଅଛି ଅଛି। ସେଥିପାଇଁ ଭାଗବତ ଶ୍ଳୋକ ସେ କହିଲେ, ଜାନସ୍ତୟ ମୋର ରାଜା ନ ପ୍ରମାଦିତ କହିଛି ଧାର୍ମ ନିର୍ଲୀୟମାନ ନେତ୍ରେ ନସ୍କଲେ ନ ପତର୍ତି। ଏ ରାଜାରେ ଭାଗବତ ଧର୍ମ ଭଳି ଆଖି ବନ୍ଦ କରି ତୁମେ ଦୌଡ଼, ତ ପତନ ହବନି କି ସ୍କଳନ ହବ, ତ ଗୋଡ଼ ଘସିବନି କି ପଡ଼ିକି ତୁମର କିଛି ଅସୁବିଧା ହବନି ଭାଗବତ ଧର୍ମ ଭଳି। କାରଣ ଭଗବାନଙ୍କୁ ଭକ୍ତ ମୟା ଆଦୌ ବ୍ରହ୍ମ ନା ପୁଟ୍ତ ଭଗବାନ ଏକାଦଶ ସ୍କନ୍ଦ କରିବେ। ଦେଖ ପରମ୍ପରା ନଷ୍ଟ ହେଇଯାଏ ସବୁବେଳେ, ଏ ପରମ୍ପରାଟାକୁ ରଖିବା କେତେ କଷ୍ଟ। ଆମେ ପରମ୍ପରା ଆସିଛେ ନା, ଆମେ ବୁଝିପାରୁଥିବା, ଆମେ ଗୁରୁଙ୍କ ଦୁଃଖ ଶୁଣୁଛେ, ପ୍ରଭୁପାଦଙ୍କ ଦୁଃଖ ଶୁଣୁଛେ, ସେଇ ଜିନିଷର ପାଳନ କରିବା କେତେ କଷ୍ଟ। ସେଇ ପ୍ରିନ୍ସିପୁଲ ଟିକେ ଏପଟ ସେପଟ କରିବାନି, କିନ୍ତୁ କରିଦେଉଛନ୍ତି ଯେତେ ତୁମେ ତାଙ୍କର ବୁଦ୍ଧି ଚାଲି ଆସିଲା, ସେ ଗୋଟେ କିଛି ମୋ ଉପାୟ ତିଆରି କରିଦେବେ, ସେ ଗୋଟେ କିଛି ଚେଞ୍ଜେସ୍ କରିଦେବେ, ଗୋଟେ ଜୀବନଟା ସ୍ୱଭାବ। ପରମ୍ପରାକୁ କିଏ ରଖିପାରିବେ? କିଏ ରଖିପାରିବେ? ଭଗବାନ ଶିଖ କି ତାର ଥିଲେ କଣ କଣ ଶିଖିବା ପଡ଼ିଛି ଭଜନ
ଛୁଆ ଶସାରେ ଏମିତି ଗୋଟେ ଦୋକାନ ଯାହା ପତ୍ର ଆଉ କ୍ଷୀର
ଆଉ ଗୋବର ଆଉ ଘୃତ ଏଥିରେ ଭଲ ହବ। ଗୁମା ତାଙ୍କର ଏମିତି ଦିନ ଅଛି ଯେଉଁ ଦିନରେ ସେଇ କ୍ଷୀରଟା ମାନେ ତୁମେ ଘିଅ କରିବ ମୋ ଆଖିରେ ପକେଇବ ତୁମ ଆଖିରେ ସମସ୍ତ ରୋଗ ଭଲ ହବ ପେଟ ରୋଗ ଭଲ ହେଇଯିବ ସବୁ ଅଛି ସେତିକି ସବୁ ଡକ୍ଟର କଣ କରିବ ତାକୁ ରିକଭରି କରିବା ପାଇଁ ତ କଣ କରିବ ଆଗେ ଲୋକଟା ବଞ୍ଚୁ କେମିତି ଆଗେ ହାରଟା ସିନା ସ୍ୱରକୁ ପକେଇ ପାରିଲେ ସେ ବଞ୍ଚିବ ନା ଆଉ ଦ୍ୱିତୀୟରେ ତା ଉପରେ ମେଡିସିନଟା କାମ କରିବ କତିରେ କାମ କରିବ ଔଷଧରେ କାମ କରିବ ରସାୟନ ରସାୟନରେ ଏ ପୁରୁଣା ଘିଅ ପାଞ୍ଚ ବର୍ଷ ସାତ ବର୍ଷ ଘିଅ ରଖିବ ପୁରୁଣା ଗୁଡ଼ ଏ ଗୋଟେ ବର୍ଷ ଦୁଇ ବର୍ଷ ରହିଛି ଗନ୍ଧ ହେଉଥିବ ପାଞ୍ଚ ବର୍ଷ ସାତ ବର୍ଷ ତାକୁ ରସାୟନ ତିଆରି ସେଇଟା ସ୍ୱର ସେଇଟା ଆମର ଏ ଯେଉଁ ଭକ୍ତିରେ ଆଚାର୍ଯ୍ୟମାନେ ଯେଉଁଟା ସବୁ ଦେଇଛନ୍ତି ଆଚାର୍ଯ୍ୟମାନଙ୍କର ବାଣୀ ଆଚାର୍ଯ୍ୟମାନଙ୍କର ଶିକ୍ଷା ତାଙ୍କର ବିଗ୍ରହ ତାଙ୍କର ଯେଉଁ ପୀଠ ସାଧନ ପୀଠ ତାଙ୍କ ସମାଧି ଏଗୁଡ଼ିକ ହେଉଛି ଆମର ରସାୟନ ଆମକୁ ଆଉ ଗୋଟେ ବଳ ଆମକୁ ଆଉ କିଛି ନା ଆମେ କିଛି କାମ କରିବାନି ଆଉ ଏ ଯେଉଁ ଯଜ୍ଞଶାଳ ପୁଣି ଦେଲ ଯେଉଁ ଜଳକୁ ସେ କଥା ଶୁଣିଦେବ ସେତିକି ସମୟରେ ଘଣ୍ଟାଟା ମନ ଭଲ ଲାଗିଲ ଘଣ୍ଟାଟା ପରିବାର ଯେଉଁ ଅବସ୍ଥାକୁ ଯେତେ ଶୁଣ ସେ ହିଂସା ବାଗ ଇଏ ମନ୍ଦିର ପଳେଇଲା ମନ କେତେ ଲାଗୁନି କାର କାମନା କାର କେତେ ପ୍ରକାର ଚାଲିଲା କରିବ କ'ଣ ଗୋଟେ ଜୀବନ ଆଚାର୍ଯ୍ୟମାନଙ୍କୁ ରସାୟନ ସୁଧି ଦେଇ ଜିନିଷ ବାସ୍ତବ ସେ ଜିନିଷଟା କାରଣ ସଂସାର ଅବସ୍ଥା ଯେ ଭଲ ଅଛି ସେଟା ସେ ବାପରେ ଜାଣିନଥିବି ନା କ'ଣ ଭାବିବ ସଂସାର କେତେ ଭଲ ଜାଣିନଥିବ କେତେ ଲୋକ ଶାନ୍ତିରେ ଅଛନ୍ତି କ'ଣ ଅବସ୍ଥା ମାନେ ସେ ଯାହା କୁହନ୍ତି ଆମର ଉଡ଼ିଦ ଉପରେ ଉଡ଼ିଆ କ'ଣ ଦତରା କଢ଼େଇରେ ପଡ଼ିକି ଛଟପଟ ଦେଖିଲେ ମାଛ କେମିତି କାନ୍ଦି କୁକୁଡ଼ା ସେଇଟା ସବୁ ସେ ଭିତରେ ସବୁ କିଲୋ ମାଛଟା ଥାଏ କ'ଣ ତା କଣ୍ଟା 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 ସେ ଗଛ ଚଢ଼େ ହଁ ବୋଉ ମାଛ ସେ ଗଛ ଚଢ଼େ ତା ଗାଲି ଗୁଡ଼ା କାଟିଦେବି ସେ ପାଖରେ ଆମର ଘର ପାଖରେ ସବୁ ଥାନ୍ତି ଟିକେ ଲୋକ କାଷ୍ଟ ଲୋକ ମୁଁ ଦେଖିଛି ଛୋଟବେଳେ ମୋତେ ଟିକେ କଷ୍ଟ ଲାଗେ ସେଟା ଦେଖିଲେ ଜଡ଼ ଦେଖିଲା ମାନେ ମୋତେ ତାକୁ ସବୁ ସେ କଢ଼ାରେ ପକେଇ ଦେଇଥିଲେ ବଞ୍ଚିଲେ ତାକୁ ପକେଇଥିଲେ ସାର୍ ସିଏ ଏତେ ଶୀଘ୍ର ମରନ୍ତି ନା ସେ ମାଛ ତା ଗାଡ଼ି କାଟିଦେଇକି ତାକୁ ପକେଇଦେବେ ଗୁରୁଦେବ ସେ କହନ୍ତି କି ଏ ଯୋଉ ଜୀବନ ଗୋଟେ ଅବସ୍ଥା ଜଗତରେ ତେଲ ତତଲା କଢ଼େଇରେ ପଡି ଛଟପଟ ହେବା ତତଲା କଢ଼େଇରେ ପଡିକି ଯେମିତି ଗୋଟେ ଜୀବଟା କଷ୍ଟ ପାଏ ଗୋଟେ ମଣିଷ ଜୀବନରେ ଭୌତିକ ଦୁନିଆର ଅବସ୍ଥା ସିଏ ତାପରେ ଆମେ କଣ ହେଲା ଆମେ ଭଗବାନ ଚରଣ ଗ୍ରହଣ କରିବା ଆମେ ଭାବିଲେ କଣ ଗୁରୁଦେବ ଛାଡ଼ିଦେବା ଠାକୁର ପଠ ମନ୍ଦିର ରହିବା ଭଗବାନଙ୍କୁ ଡାକିବା ଆମର ବି ଆଉ ଏଇଭଳିଆ ଦୁଃଖ ରହିବନି ସଂସାର ପ୍ରତି ବିରକ୍ତି ଆସେ ଏଠି ଆଇଲାଣି ଏଠି ମୁଣ୍ଡ କଣ ଦେଲାଣି ଯେମିତି ହେଲାଣି ଭଜନ ହଉନି ଯିବଟା ଯିବ କୁଆଡେ ସେଥିପାଇଁ ଆମକୁ ଏଠି ଗୋଟେ କଣ ଅଛି ଏଠି ଗୋଟେ ରସାୟନ ସେଠି ନା ସେଠି ରସାୟନ ହେଲା କେବଳ ବାହାର ଦୁନିଆରେ କିଛି ତାର ସମାଧାନ ନାହିଁ କେବଳ ଉଦ୍ବେଗ କୌଣସି ଲୋକ ତାର ପ୍ରଚ୍ଛନ୍ନ ସ୍ୱାର୍ଥ ନଥିଲେ ବାହାର ଦୁନିଆରେ କେବେ ତୁମକୁ ତୁମ ତୁମ ପାଖ ପଶିବ ନା ଡାକ ତୁମ ବାପ ହେଇପାରେ ମା ହେଇପାରେ କେହି ବି ସେ ହେଇପାରେ ମାର ସ୍ନେହଟା ସେ ବାଳକ ବେଳେ ଥାଏ ସେ ପାଠ ନ ପଢୁଥିବ ସେମାନେ ଶତ୍ରୁ ଉପରେ ଦେଖିଦେବ ଚାକିରି କରିଦେଲା ବାହା ହେଇଗଲା ତା ପଇସା ନଥିଲା ସେ ଶତ୍ରୁ ଉପରେ ଦେଖିଦେବ ସତ କଥା ତୁମ ବାପା ମା ଜନ୍ମ ଦେଇକି ବି କେବେ ତୁମ କଥା ଚିନ୍ତା କରିବେ ପ୍ରଚ୍ଛନ୍ନ ସ୍ୱାର୍ଥରେ କିଛି ତାଙ୍କର ରହିଛି ପ୍ରେମଟା କାହା ପାଖରେ ନାହିଁ ମା ପାଖରେ ଟିକେ ଅଛି ସିଏ ବି କଳିଯୁଗର ମା ତାଙ୍କ ଭିତରେ କଣ ହେଲାନି ତାଙ୍କ ବାପା ସେ ନାହିଁ ସେ ତାଙ୍କ ଝିଅ ପଛରେ ତାଙ୍କ ଲାଗିଲେନି ସେ ପୁଅ ବି ପଚାରିଲେ ପ୍ରକାର ପୁଅ ଆଉ ବୋହୁ ଆଉ ଶାଶୁ ଭିତରେ କଣ ଡଳ ଇଏ ଗୋଟେ କାମ ଏବେ ସେ ପିଲାଟା ସେମିତି ସାହାଯ୍ୟ ମୋ ଭଉଣୀ ସାଙ୍ଗରେ ଘଣ୍ଟା ଘଣ୍ଟା ମା କଥା ହବ କିନ୍ତୁ ବୋହୁଟାକୁ ଜଣା ହେଇଥିଲେ ପଚାରିବେ ସତ କଥା ତାର କଣ ହଉଛି ସିଏ ତୋ ଝିଅଟା ନା ସେ ତୋ ଝିଅଟା ତ ପଳେଇଲାଣି ଆଉ କାହାର ଝିଅ ହେଇଛି ଆଉ ଗୋଟେ ପର ଝିଅ ଆସିକି ତୋର ଝିଅ ହେଇଛି ତା କଥା ଏମିତି ତୁ ଇ କି ମା ତେଣୁ ସଂସାରରେ କେତେ କଷ୍ଟ ସେମାନେ ରହିଛନ୍ତି ତାଙ୍କର ଗୋଟେ ଆଶ୍ରୟ ନାହିଁ ପ୍ରଚଣ୍ଡ ସ୍ୱାର୍ଥର ହୃଦୟ ରଖିକି ଗୋଟେ ଭଲ ପାଇବାଟା ତାଙ୍କର ଚାକିରି ଗୋଟେ ସୋଟା ଗୋଟେ ଦେଖାଣିଆରେ କାମ ଚାଲିଛି ଏତେ କଷ୍ଟ ଭାବେ ଆଉ ଏଠି ଗୋଟିଏ ଜିନିଷ ରହିଛି ଏଠି ତୁମକୁ କେହି ଭଲ ପାଉ ବା ନ ଭଲ ପାଉ ଗୋଟିଏ ଜିନିଷ ଏଠି ଅଛି କ'ଣ ନା ଏଠି ବାସ୍ତବ ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ୍ ତା ପତ୍ର ଏଠି ଗୋଟିଏ ଜିନିଷ ଏଠି ପର୍ସନାଲ ତୁମେ ଗୋଟେ ବେଦ୍ୟମ ବାସ୍ତବ ବସ୍ତୁ ଏଠି ଅବାସ୍ତବ କିଛି ନାହିଁ ଭଗବାନର ବାସ୍ତବ ନା ନାମ ରୂପ ଗୁଣ ସେଟାକୁ ଜାଣିବାର ଅଛି ଜାଣିଲେ କ'ଣ ହବ ନା ଶିବଦମ ମଙ୍ଗଳଟା ତାଙ୍କ ଆସିବ ଆଚାର୍ଯ୍ୟମାନେ ଆମ ଗାଁ ଏତେ କ'ଣ ସବୁ ମଠ ମନ୍ଦିର ବିଗ୍ରହ କରିକି ସେବାରେ ଲଗେଇଥାନ୍ତି ଯିବ ଯଦି ପାଇବା ତ କିଛି ତାର ପାଇବ ଯଦି ନ ପାଇଲା ନାହିଁ ଆଉ କିଛି କିଛି ତାର ଲାଭ ତ ନାହିଁ ଆଉ ସେ ଓଡ଼ିଆରେ ସବୁ କୁହାଯାଏ ସେ ଭାଷା ଗୁଡ଼ିକ ଅବଶ୍ୟ ଆଜିକାଲି ସବୁ ପ୍ରୟୋଗ କଲେ ଭଲ ନାହିଁ ସେ କହୁଥିଲେ ଢୋଲ ଢୋଲ ଖାଇବ ପାହାର ଯେ ଢୋଲ ପିଟାଳେ ଢୋଲ ପିଟାଳେ ସେ ନବ ପଇସା ପାହାର ଖାଇକି ସେ ତାର ଢୋ ଢୋ ବାଜୁଥିବ ତାର ଟ୍ୟୁନିଂ ବାଜୁ ସିଏ ତାର କଷ୍ଟ ତାକୁ ଢୋଲ ବାଡ଼ା କରୁଛି ପଇସା ରହୁଛି କି ସେ ତାର ଯିଏ ବାଡ଼ୁଛି ତାର ଢୋଲ ବାଡ଼ିଲା ବା ପଇସା ସଂସାର କଥା ସେ ତାକୁ ସବୁ ପିଟିଏ ପିଟିଏ ନା କ'ଣ ବୋଲିବ ଟ୍ୟୁନ୍ ବାହାର କରିବ ବାଡ଼େଇ ପିଟି ସେ କେମିତି ହାତ ପାଇଁ ଘଷି ପକେଇବ କେତେବେଳେ ସେ ଯେଉଁ ମୋ ଛୁଆଟି ବେଳେ ସବୁ ଦେଖିଥିବ ଯେଉଁ ବେଳକୁ ଚାଲିବ ସେ କଷ୍ପା ବୋଲି ଗୋଟେ ଖାଏ ସେ ଆଡ଼େ ସେ ଢୋଲିଆ ମାନେ ସେ ପୋକାମାନେ ବି ଏତେ ସୁନ୍ଦର ଦେଖିବା ପାଇଁ ରଜ ଭଳିଆ ଦେଖାଯାଏ ସେ ପ୍ରକାର ସବୁ ମାନେ ସେମାନେ ଲୋରିକା ପିଲା ହେଲେ ବି ଏତେ ସୁନ୍ଦର ଡ୍ରେସ୍ ସବୁ ପିନ୍ଧିକି ଆସନ୍ତି ସେ ତ ଅଳିଆ ଡ୍ରେସ୍ ପତ୍ର ସେ ମୋର ମନ ଅଛି ନାଲି ସବୁ ପିନ୍ଧିବେ ନାଲି ଇଏଗୁଡ଼ା ପିନ୍ଧିବେ ଆଉ ସେମାନେ ଏତେ ସୁନ୍ଦର ବଜାନ୍ତି ଢୋଲକି ଏ ଯେଉଁ ମେଲନ ଠାକୁର ମେଲନ ଆସିବେ ସବୁ ସେ କୁହନ୍ତି କହିଲେ ଚାଲ କଷ୍ପା ଢୋଲିଆକୁ ଦେଖିବା ଏଇଟା ଆସିକି କୁଳିଆ ଆପଣ ନେଇ ଯାଜପୁର ଭିତରେ ସେମାନେ ଆସିକର ସେମାନେ ସବୁ ଭଲ ସେ ହାତରେ ବଜେଇବେ ସବୁ ରବର ବାଜିଥିବ ସେ ଯେଉଁ କ'ଣ କାଠି ବଜେଇଥିବେ ତା ବଜୁଥିବେ ସ୍ୱରଟା କ'ଣ ବାହାରୁଛି ତାକୁ ଖୋବା ଖୋବି କରିକି ତାକୁ ସ୍ୱର ବାହାର କରୁଛନ୍ତି ପଇସା ନେଉଛି କିଏ ପଚାଶ ହଜାର ତାକୁ ଥୋଇ ଦେଇଥିବେ ଅଭାବ ବୁଝିଲେ ତାର ସଂସାରଟା ହେଉଛି ଶସାରଟା ଆଜ୍ଞା ଢୋଲ ବଜେଇକି ତୁମ କତୁରୁ ପଇସା ଦେଇ ତାର ଖାଇବ ଢୋଲ ତାର ସେ ପଡ଼ିଥିବ କ'ଣ ଭୋଜି ଖାଇଲା ବେଳେ ଢୋଲକୁ ପଚାରି ଢୋଲ କପଡ଼ା ବନ୍ଧା ହେଇ ପଡ଼ିଥିବ କିନ୍ତୁ ତା ପାଇଁ ପଇସା ସେ ସବୁ ଟ୍ୟୁନ୍ ବାହାର କଲା ସଂସାର ହେଉଛି ସେ ଗୋଟେ ଆଶ୍ରୟ କିଛି ଆଉ ଏଇ ଭଗବାନ ଆମର ଏଠି ନା ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତା ପୁତ୍ର ମିଳନ ତିନି ତାପର ଉମିଳନ ଯୋଉ ତାପର ମୂଳ ଉତ୍ପାଟନ ହେଇଯିବ କେବଳ ବେଦ୍ୟ ବାସ୍ତବ ବସ୍ତୁ କିନ୍ତୁ ଭଗବାନଙ୍କ ଜୀବନ ଟିକେ ଜାଣିବା ତାଙ୍କୁ ପାଇବା ବଡ଼ କଥା ସେ ହେଉଛନ୍ତି ବାସ୍ତବ ଆଉ ସବୁ ହେଉଛନ୍ତି ଅବସ୍ଥା ଆଉ ଯାହା ସୁଖ ଦୁଃଖ ଏଗୁଡ଼ାକ ଆସୁଛି ଇଏଟା ରହିବ ହିଁ ରହିବ ଇଏ ତ ଅବାସ୍ତବ ଜିନିଷଟା ଜଗତର ଅବାସ୍ତବ ସେ ତ ରହିବ ସେଟା ମୋତେ ବାସ୍ତବ ବସ୍ତୁ ଜାଣିବାକୁ ଏଇଟା ହେଉଛି ସାଧାରଣ ଜୀବନ କିଛି ନ କହି କେବଳ ସେ କେମିତି ବାସ୍ତବ ଜିନିଷକୁ ଜାଣୁ ତାର ମଙ୍ଗଳଟା ହବନି ନା ଗୋଟେ ଦୁଃଖରେ ତା ଜୀବନଟା ଯିବ ଭଗବାନ ନ ଜାଣିଲେ ଭଗବାନଙ୍କ ନାମ ନ କଲେ ଏ ଶରୀର ତ କଷ୍ଟ ପୁଣି ଆଉ ଗୋଟେ ଶରଦ ହେବ ପୁଣି ସେଇ ସେ ଦୁଃଖରେ ତା ଜୀବନ ଯିବ ଏଥିରେ ରଜା ପ୍ରଜାର କିଛି ନାହିଁ ଓଡ଼ିଆରେ କହୁଥିଲେ ରଜା ଆଉ ପ୍ରଜା ଦୁଃଖଟା ରଜାରେ ଅଛି ଦୁଃଖଟା ଯଦି ଦୁଃଖଟା ରଜାରେ ନଥାନ୍ତା ତାହେଲେ ରାଜାମାନେ ଘର କାହିଁ ଛାଡ଼ିକି ପଡ଼ୁଥିଲେ ପ୍ରାଣୀମାନଙ୍କୁ ଛାଡ଼ିକି ବଣ କାହିଁକି ଯାଉଥିଲେ ତାଙ୍କ ଅଭାବ କିଛି ନଥିଲା ତା ପ୍ରଜାର ପ୍ରଜା ସ୍ତରରେ ଦୁଃଖ ରାଜାର ରାଜା ସ୍ତରରେ ଦୁଃଖ ଶସାରଟା ସେ ଆଉ ଧନୀ କରିବ ସେ ତ ମନର ପଣ୍ଡିତ ଧନୀ ଗରିବ ଆବାଜି ଆସିକି କିଛି ମତ ନାହିଁ ଦୁଃଖଟା ଏଇଟା ଦୁଃଖାଳୟ ଏଠି ଯିଏ ରହିବ ସେ ଦୁଃଖ ପାଇବ ସୁଖ କେମିତି ମିଳିବ ବିଦ୍ୟମ ବାସ୍ତବ ଭଗବାନ ଜାଣିଲେ ତାଙ୍କର ନାମ ଟିକେ କଲେ ତାଙ୍କ ସେବା ଲାଗିକି ରହିଲେ ତାଙ୍କ ଟିକେ ଚିନ୍ତନ କଲେ ଯେତେ ଅଜସ୍ର ଚିନ୍ତନ କରିବେ ସେ ମହାପ୍ରଭୁ କହିଲେ ତ କଳିଯୁଗରେ ଆଉ ଗୋଟେ ସାଧନ କରିକି ସେ ସାଧନ ସେତେ କଥା କହୁଥିଲେ ସାଧନ କରିକି ମିଳିଛି ପାରିବେ ନାହିଁ ସରଳ ସାଧନ ହେଇଥିଲେ ନାମଟା ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ନା ପ୍ରଭୁ କରି ଛାଡ଼ିଦେଲେ ଏ ସାଧନ ମିନିମମ ସାଧନ ଦେଲେ ଆକୁ ଆଉ କ'ଣ କରା କୃପା ସିଦ୍ଧ ସାଧନ ସିଦ୍ଧ ହବନି ସାଧନ କରିବା କିନ୍ତୁ ନିର୍ଭର କରିବା କାହାକୁ କୃପା ମାର୍ଜନ କର୍କଟ ନୀତି ଆଉ ସେ ଯେଉଁ କୃପାଟା କାହାଙ୍କ ଉପରେ ଆସିଲା ନିତ୍ୟ ସିଦ୍ଧ ସେଟା ଆମ ପରମ୍ପରା ଏଇ ପରମ୍ପରା ଆଚାର୍ଯ୍ୟମାନଙ୍କୁ ସେମାନେ ରଖିଦେଲେ ଆମକୁ ପରମ୍ପରା ଆଚାର୍ଯ୍ୟମାନଙ୍କୁ ଭଗବାନ ପାଖରେ ରଖିବା ନିତ୍ୟ ସିଦ୍ଧ ସେମାନେ ସୁଲଭ ତାକୁ ଲୋକନାଥ ଦାସ ଠାକୁର ସିଦ୍ଧାନ୍ତ ସିଦ୍ଧ ସେ ଦେଖିଲେନି ଗୌରାଙ୍ଗର ସଙ୍ଗୀ ମାନେ ନିତ୍ୟ ସିଦ୍ଧ କରି ମାନେ ସେ ଯାଏ ବ୍ରଜେନ୍ଦ୍ର ସୁପ୍ରଭାସ ଭଗବାନ ପାଖରେ ସର୍ବରାସ୍ତା ଆଉ ଗୋଟେ ସର୍ବରାସ୍ତା ଇଆଗ ସର୍ଟକଟ ରାସ୍ତା କିଛି ନାହିଁ ଏଇଟା ଲାଷ୍ଟ ରାସ୍ତା ଯଦି ଜଣେ ପଚାରେ ମୁଁ କେମିତି ଭଗବାନ ପାଖକୁ ପଳେଇବି ଏଟା ସବୁଠୁ ଲାଗୁଛି ମାନେ ସର୍ଟେଷ୍ଟ ଲାଟେଷ୍ଟ ଏଇ ଗୋଟେ ରାସ୍ତା କ'ଣ ସବୁବେଳେ ଆଚାର୍ଯ୍ୟମାନଙ୍କୁ ଚିନ୍ତା କର କେଉଁମାନଙ୍କୁ ପୂର୍ବାଚାର୍ଯ୍ୟ ବର୍ତ୍ତମାନର ଆଚାର୍ଯ୍ୟମାନଙ୍କୁ ସବୁବେଳେ ଚିନ୍ତା କର ସେମାନେ କିଏ ନା ଗୌରାଙ୍ଗର ସଙ୍ଗୀ ମାନେ ନିତ୍ୟ ସିଦ୍ଧ କରିବେ ସେମାନେ ଭଗବାନ ପାଖରେ ଆସିଛନ୍ତି ଆମେ ତାଙ୍କୁ ଯେତେ ଚିନ୍ତନ କରିବା ତାଙ୍କର ସମାଧି ତାଙ୍କର ବିଗ୍ରହ ତାଙ୍କର ଶିକ୍ଷା ଏଇଟା ଆମର ଧର୍ମଟା ଏଇଟା ଗୋଟେ ଯେମିତି ସରଳ ରାସ୍ତାରେ ପଳେଇଯିବା କଥା ଏଇଟା ଦେଲେ ନାମଟା ହବ ସେ ଯାଏ ବ୍ରଜେନ୍ଦ୍ର ସୁତ ପାସ ତାପରେ ଗୁହେବା ମନେତେ ଥାକେ ଆଗରଙ୍ଗ ବୋଲି ଡାକେ ନରୋତ୍ତମ ଭାଗେ ତାର ସଙ୍ଗ ସେ ଘରେ ରହୁ କି ବଣ ରହୁ ସେ ଦେଖିଲେ ଏଇ ଗୌରାଙ୍ଗ ବୋଲି ଡାକୁଛି ମୋର ତାଙ୍କ ସଙ୍ଗ ଦରକାର ତାପରେ ଆଚାର୍ଯ୍ୟମାନଙ୍କ ପ୍ରତି କିଭଳି ନିଷ୍ଠା ସେଟା ଦେଖିଦେଲେ ପ୍ରଭୁ ସେଇ ପରମ୍ପରାଟାକୁ ଏଠି ପ୍ରଧାନ ସ୍ଥାପନ ଦ୍ୱିତୀୟ ଶ୍ଳୋକରେ ଏବଂ ପରମ୍ପରା ପ୍ରାପ୍ତ ଇମମ ରାଜସ୍ୟୋ ବିଦୁଃ ସକାଳେନ ମହତା ଯୋଗ ନଷ୍ଟଃ ପରନ୍ତପଃ ଏହିପରି ଭାବରେ ଏଇ ପରମ ବିଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରୁ ପ୍ରାପ୍ତ ହୋଇଛି ଭଗବାନ କହୁଛନ୍ତି ମୁଁ ଆଦି କାରଣ ଗୁରୁ ଶିଷ୍ୟ ପରମ୍ପରା ପ୍ରାପ୍ତ କହିଛନ୍ତି କିଏ ଗୁରୁ କହିଥିଲେ ନା ଗୁରୁ କିଏ ସେ ଭଗବାନ ଏତେ ବିନମ୍ର ପ୍ରଭୁ ଏତେ ମାନେ ଭଗବାନ ନା ସିଏ ସିଏ କହିଦେଉଛନ୍ତି କଣ ମୁଁ ବିଭୂଷଣକୁ କହିଥିଲି ବିଭୂଷଣ ମନୁ କହିଲେ ମନୁ ଇଖୁଆକୁ କହିଲେ ସାଧାରଣ ମନୁ କହିଲେ ମନୁ ଇଖୁଆକୁ କହିଲେ ଏଇ ପରମ୍ପରାରେ ଆସିଛି ଗୁରୁ ଶିଷ୍ୟ ପରମ୍ପରା ସେଥିରେ ପ୍ରଭୁପଦ ଗୀତାରେ ଗୀତାରେ ରଚନା କଲେ ଦେଖନ୍ତୁ ଗୋଟେ ପେଜ୍ ସୁନ୍ଦର ଦେଖିବେ ପରମ୍ପରା ଏଇଟା ହେଉଛି ପ୍ରଭୁପଦ ବିଶେଷ ଆମେ ସେଟା ବୁଝିପାରୁ କ'ଣ କ'ଣ ପରମ୍ପରା ଆଉ କେବଳ ଏତିକି ଲୋକମାନଙ୍କୁ ଗୀତା ଦେଲା ବେଳେ କହୁଁ ଏଇ ଗୀତାଟା ଆଜ୍ଞା ସେ ଲୋକ କୁହନ୍ତି କାହିଁକି ଆମ ଘରେ ଗୀତା ଅଛି ସେଇ ଗୁରୁ ଗୀତା ଅଛି ଏ ଗୀତା ଅଛି ସେ ଗୀତା ଅଛି କ'ଣ ଜ୍ଞାନେଶ୍ୱରୀ ଗୀତା ଆମେ କହିନା ସେଟା ପରମ୍ପରା ଆମେ ଯଦି ଶିଖିଥିଲୁ ଆଉ ଶିଖ ପରମ୍ପରା କ'ଣ ଆଜ୍ଞା ଦେଖନ୍ତି ଆମେ ତମେ ସେଇ ପେଜ୍ରେ କାଢ଼ିକି ଦେଖିବା ଆଉ କିଛି ଶିଖିନଥିବ ଗୀତାରେ ଆଉ କିଛି ଜାଣି ଆଜ୍ଞା ଦେଖନ୍ତି କୃଷ୍ଣ ବ୍ରହ୍ମା କହୁଛନ୍ତି ବ୍ରହ୍ମା ନାରଦ କହୁଛନ୍ତି ଏଇଟା କହୁଛନ୍ତି ଏଟା ପରମ୍ପରା ସେଇଟା ସେ ମନ ମନ ଦେଖିଛି ସେ ଲୋକଟା ସେତିକି ବୁଝିଦେଇକି ସେ ଯିବା କଥା ହଁ ଏଠାରେ କ'ଣ ଅଛି ଭାଗ କଥା ହେଲା ସେଇଟା ହିଁ ପ୍ରକୃତ ଏଇଟା ହିଁ ପରମ୍ପରା ଉପରେ ହିଁ ଆମର ଗୁରୁତ୍ୱ ଦିଆଯାଇଛି ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱ ସକାଳୀନ ମହତା ଯୋଗ ନଷ୍ଟ ପରମ୍ପରା ଏଠି ଯୋଗ ନଷ୍ଟ ଲେଖା ସତର ଧରିବାକୁ ହୁଏ ଏହିପରି ଭାବରେ ଏଇ ପରମ ବିଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରୁ ପ୍ରାପ୍ତ ହୋଇଛି ଏବଂ ରାଜସ୍ୱମାନେ ଏହାକୁ ଜାଣିଥିଲେ ଏ ଜ୍ଞାନଟାକୁ ସାଧାରଣ ଜାଣିନଥିଲେ ସାଧାରଣ ଲୋକଙ୍କ ଦ୍ୱାରା ଆସିନି ଗୀତାକୁ ଆମେ ଯେପରି ସେ କହିଦେବେ ତାକୁ ବୁଝିଦେବେ ନାହିଁ ରାଜସ୍ୱ ରାଜସ୍ୱ ଅର୍ଥ କରି ସମ୍ବାଦ ଚକ୍ରବା ଦେଖିଲେ କିନ୍ତୁ କାଳକ୍ରମେ ସେ ପରମ୍ପରା ବିଖଣ୍ଡିତ ହେଲେ ନଷ୍ଟ ଯୋଗ ନଷ୍ଟ ନଷ୍ଟ ଯୋଗ ନଷ୍ଟ ପରନ୍ତପ ଏ ଅର୍ଜୁନ ଶତ୍ରୁତାପନ କରି ନଷ୍ଟ ସୁତର ଅର୍ଥ ବିଖଣ୍ଡିତ ହେଇଗଲା ପରମ୍ପରା ଶିକ୍ଷାଟା ଫ୍ଲୋଟା ଯାକୁ ଇଂଲିଶରେ ଫ୍ଲୋ କୁହାଯାଏ ସେ ରହିଲା ତାର ପ୍ରଭାବଟା ରହିଲାନି ଶିକ୍ଷା ପ୍ରଭାବଟା ରହିଲାନି ସେଥିପାଇଁ ଏ ମୌଳିକ ବିଜ୍ଞାନ ନଷ୍ଟ ହେଲା ପରି ପ୍ରତୀତ ହୁଏ ନଷ୍ଟ ହେଇନି କାରଣ ଏ ପ୍ରୌଢ଼ କହିଲାତ ପୁରାତନ ପ୍ରୌଢ଼ ସେ ପୁରାତନ ଯୋଉଟା ମୁଁ ପୁଣି କହୁଛି ଯେଉଁ ଯାହା ବିଭୂଷଣ ହୁଏ ଏଇଟା ନଷ୍ଟ ଭଳି ପ୍ରତୀୟମାନ ହେଇଗଲା ବଳଦେବୀ ଦର୍ଶନ ଭକ୍ତି ମଣ୍ଡ ପ୍ରଣାଳୀ ରଚନା କଲେ ଏଇ ପ୍ରକାର ପରମ୍ପରା ପ୍ରାପ୍ତ ଯୁଗ ରାଜସ୍ୱ ସକଳ ଅବଗତ ଥିଲେ ମାନେ ଏଇ ପରମ ଗୀତା ପରମ୍ପରା ଭାଗବତ ପରମ୍ପରା ରାଜସ୍ୱ ଦେଖୁନ ଭାଗବତ ଯୋଉ ସମ୍ବାଦ ଗୁଡ଼ିକ ଆସୁଛନ୍ତି କେଉଁମାନଙ୍କୁ ନିମି ଆମର ଯୋଉ ରାଜ ସମ୍ବାଦ ଦେଖ ନବଯୋଗେନ୍ଦ୍ର ସମ୍ବାଦ ଦେଖ ସୁଖଦେବ ପରୀକ୍ଷିତ ସୋ ରାଜସ୍ୱ ସୋହନଗ ସୁଧା ସୁତ ଗୋସ୍ୱାମୀ ରାଜସ୍ୱ ବ୍ରହ୍ମଣ ସିଂ ମୁଖ୍ୟତଃ ରାଜସ୍ୱମାନଙ୍କ ଦ୍ୱାରା ସ୍ୱର ସେମାନେ ରାଜା ହେଇକି ଋଷି ଋଷି ହିଁ ଚକ୍ରବାଦ ସବୁ ରାଜସ୍ୱ କିଏ ବ୍ରହ୍ମଣ ସିଂ କିଏ ସମ୍ବାଦ ପ୍ରଚାର କରୁଛନ୍ତି ରାଜସ୍ୱମାନେ କ'ଣ କରୁଥିଲେ ମାନେ ଶାସ୍ତ୍ର ଜ୍ଞାନ ବି ମାନେ ରାଜଧର୍ମ ସହିତ ଏମାନଙ୍କ ଶାସ୍ତ୍ର ଜ୍ଞାନ ବି ରହିଥିଲେ କାହିଁକି କୁହା ବ୍ରହ୍ମର୍ଷି କାହିଁକି କୁହା ରାଜର୍ଷି କାହିଁକି କୁହା ଏ ପରମ୍ପରାକୁ କାରଣ ପରମ୍ପରା ଜ୍ଞାନ ପ୍ରଚାର କରିବା ପାଇଁ ରାଜର୍ଷିମାନଙ୍କ ଦ୍ୱାରା କାହିଁକି ଆସ ରାଜର୍ଷି ବ୍ରହ୍ମର୍ଷମାନେ ଶ୍ରେଷ୍ଠ ନା ଯେହେତୁ ଏଇଟାକୁ ପ୍ରଚାର କରିବାର ଥିଲା ରାଜର୍ଷିମାନଙ୍କ ପାଖରେ ଗୋଟେ ଶକ୍ତି ରହେ ବ୍ରହ୍ମର୍ଷିମାନଙ୍କ ପାଖରେ ବ୍ରହ୍ମର୍ଷିମାନଙ୍କ ତପଶକ୍ତି ରହିଛି ସେ ତପଶକ୍ତି କ୍ଷୟ କରିବେନି କାହାକୁ ଅଭିଶାପ ଦେଇଥିଲେ ଗୀତା ମାନେ କ'ଣ ମୋତେ ଅଭିଶାପ ଦେବି ସେ ଏଇଟା କରିବେନି ରାଜର୍ଷିମାନଙ୍କ କ'ଣ କହିପାରିବେନି ଯେହେତୁ ରାଜର୍ଷିମାନେ ଭଗବାନଙ୍କ ଭକ୍ତ ଆଉ ରାଜା ତାଙ୍କ ପାଖରେ ପାୱାର ଦିଟା ପାୱାର ରହିଲା, ତପ ଶକ୍ତି ରହିଲା ଆଉ ଦଣ୍ଡ ଶକ୍ତି ରହିଲା। ରାଜା ଅର୍ଡର କରିଦେଲା ମାନେ ଚାଲ ଆମେ ପୁରାଣ ଦେଶ କେତେ ଏବେ ବି ସେ ଯୋଉ ଅଛି ଆମର ବେଙ୍ଗଲରେ ଯୋଉ କୌଣସି ଜାଗାଟା ନା ଗୋପାଳ ଦାସ ଗୋପାଳ ଥିଲେ ଆମର ଯୋଉଠି ଭାଗବତ ଚୋରି ହେଇଥିଲେ ଚୋର କରି ନେଇଥିଲେ ଆମେ ସେ ମଲ୍ଲଦେଶ ଶ୍ରୀନିବାସାଚାର୍ଯ୍ୟ ଭାଗବତ ନେଇଗଲେ ସେ ମଲ୍ଲଦେଶ ସେଠି ସେ ଏବେ ବି ତାଙ୍କୁ କହିଦେବୁ ଗୋପାଳ ଦାସର କ'ଣ ବେଠି କଟିବୁ ନା ସେ ରାଜା ସବୁ ବେଠି କଟୁଥିଲେ ଆମର ସେ ବେଠି କଟା ନା ଏଇ ଯୋଉ କୋଣାର୍କ ମନ୍ଦିର କେମିତି ହେଇଛି ବେଠି କଟେଇ ପଡ଼ିଥିଲେ ରାଜାମାନେ ଡାକିଦେବେ ତୋର ତୋର ଦଶଟା ମଜୁରି ଦୂର ସେ ତାର ଆସିକି ସେ ତାର କଟିକି ଯିବ ତା କହୁଛି ବେଠି କଟିବା ରାଜା ନା କାଟିବା ଶକ୍ତି କରିବା ସେ ଗୋପାଳ ଯେତେବେଳେ ଥିଲେ ଗୋପାଳ ଥିଲେ ତୋର ସେଠି ସେ ଗୋଟେ ନିୟମ କରିଥିଲେ ପ୍ରତ୍ୟେକ ବ୍ୟକ୍ତି ନାମ କରିବ ଆଉ ଏକାଦଶୀ କରିବ ପୂର୍ବ ଏକାଦଶୀ ପୂର୍ବ ଦିନ ଡିପ୍ରା ବଜାଉଥିଲେ ଯିଏ ଏକାଦଶୀ ନ କରିବ ତାକୁ ବାହାର କରିବ ଯଦି ମଣିପୁରରେ ରାଜାମାନେ ସେ ମଣିପୁର ରାଜାମାନେ କାନ୍ତି ଲାଗେ ଏବେ ବି ଶୁଭ ପୂଜା ଯେଉଁ ଆମ ମହାରାଜ ଆମର ପୂଜାବାସୀ ଆଶୀର୍ବାଦ ମହାରାଜ ଥିଲେ ତାଙ୍କର ପରମ୍ପରା ବୈଷ୍ଣବ ପରମ୍ପରା ନା ଭଲ ଥିଲା ଏବେ ଗୋବିନ୍ଦ ମନ୍ଦିର ଯେଉଁ ତାଙ୍କର ଏବେ ତ ସବୁ ଓଲଟା ହେଇଗଲାଣି ଏବେ ଶୁଭା ବିକୁଛନ୍ତି ଏବେ ତିଳକ କରୁଛନ୍ତି ରାଜା ସେତେବେଳେ ନିୟମ କରିଥିଲେ ଯିଏ ତିଳକ ନ କରିବ ଯିଏ ବୈଷ୍ଣବ ନବ ତାକୁ ଏଠୁ ବାହାର କରିବେ ମଣିପୁର ରାଜ୍ୟ ତେଣୁ ସମସ୍ତେ ରାଜର୍ଷି ସେମାନେ ନା ଜ୍ଞାନ ଥିଲା ରାଜା ଥିଲା ଦୁଇଟା ଶକ୍ତି ରହିଲା ତପଶକ୍ତି ଦଣ୍ଡ ଶକ୍ତି ସେମାନେ କଣ କରିପାରିବେ ପ୍ରଚାର କରିପାରିବେ ଇଣ୍ଟ୍ରୋଡ୍ୟୁସ ଅଫ୍ ଇଂଲିଶରେ କୁହାଯାଏ ସେ କରିପାରିବେ ସେ ଭଗବାନ ଚାହୁଁଥିଲେ ଏ ରାଜର୍ଷିମାନଙ୍କ ଦ୍ୱାରା ଶକ୍ତି ପରମ୍ପରାଟା ଆସୁ ଜ୍ଞାନଟା ଆସୁ ତ ବ୍ରହ୍ମସୀମାନେ ଧାରଣ ତ ପ୍ରତି ଦେବେ ବ୍ରହ୍ମସୀମାନେ ତାଠୁ ଛୋଟ ସେଟା ନୁହେଁ କିନ୍ତୁ ପ୍ରଚାରଟା ରାଜର୍ଷିମାନଙ୍କ ଦ୍ୱାରା ଥିଲା ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜର୍ଷି ସେଥିପାଇଁ ସେ କହୁଛନ୍ତି ଭକ୍ତିମାନଙ୍କ ଏ ପ୍ରକାର ପରମ୍ପରା ପ୍ରାପ୍ତ ଯୋଗ ରାଜର୍ଷି ସକଳ ଅବଗତ ଥିଲେ ଏ ପରନ୍ତପ ସେଇ ଯୋଗ ଅନେକ କାଳ ଗତ ହୋଇଯାଇଛି ଏହି ଲୋକରେ ଆପାତ ନଷ୍ଟ ହୋଇଯାଇଛି ଏହି ଲୋକରେ ନଷ୍ଟ ହେବା ଯାଉଛି ସେ ବଳଦେବ ବିଦ୍ୟାଭୂଷଣ କଣ କହୁଛନ୍ତି ଏବଂ ବିବସ୍ୱସ୍ତମ ଆରଭ୍ୟମ ଗୁରୁ ଶିଷ୍ୟ ପରମ୍ପରାୟା ପ୍ରାପ୍ତମ ଇମଂ ଯୋଗ ମୁଁ ଯେଉଁ ପୂର୍ବ ଶ୍ଳୋକରେ କହିଲି ଭଗବାନ କହିଲେ ଇମଂ ବିବସ୍ୱତି ଯୋଗ ମୁଁ ସୂର୍ଯ୍ୟଦେବ ଭଗବତ ଗୀତା କହିଥିଲି ଏବଂ ଏବଂ ଯାହା ବିବସ୍ୱାନଙ୍କୁ ମୁଁ କହିଥିଲି ବିବସ୍ୱତି ଆରଭ୍ୟମ ଗୁରୁ ଶିଷ୍ୟ ପରମ୍ପରାୟା ବିବସ୍ୱାନଙ୍କ ଠୁ ଆରମ୍ଭ କରିକି ଗୁରୁ ଶିଷ୍ୟ ପରମ୍ପରାରେ ପ୍ରାପ୍ତମ ଇମଂ ଯୋଗ ଏ ଯୋଗଟାକୁ ଆସୁଛନ୍ତି କାହା ଦ୍ୱାରା ଆସୁଛନ୍ତି ନା ରାଜର୍ଷି ରାଜର୍ଷିମାନଙ୍କ ଦ୍ୱାରା ଆସୁଛନ୍ତି କିଏ ରାଜର୍ଷି ନା ସ୍ୱପିତ୍ରାଦି ଇଖୁଆକୁ ପ୍ରଭୃତି ବି ଉପଦିଷ୍ଟ ତାଙ୍କର ପୁତ୍ର ଆଦି ସବୁ ଯେତେବେଳେ ରାଜର୍ଷି ହେବେ ଇଖୁଆକୁ ଆଦି ସେମାନଙ୍କୁ ଏଇ ଭଗବତ ଗୀତା କହିଥିଲେ ଇହ ଲୋକେ ଏହି ଲୋକରେ ନଷ୍ଟ ବିଚ୍ଛିନ୍ନ ସମ୍ପ୍ରଦାୟ ପ୍ରତିଭୂଷଣ ସମ୍ପ୍ରଦାୟର ସେ ଆଚାର ରକ୍ଷ କାରଣ ଆମ ଗୁଡ଼ିଏ ସମ୍ପ୍ରଦାୟ ରକ୍ଷା ହେଉଛି ସେ ଗୁଡ଼ିଏ ହସିଡ଼ ରଚନା କଲେ ଗୋବିନ୍ଦଙ୍କ ରୂପରୁ ଏଠି ଯୋଉ କହିଲେ ନଷ୍ଟ ପରନ୍ତ ନଷ୍ଟ ଶବ୍ଦ କ'ଣ କହିଲେ ବିଚ୍ଛିନ୍ନ ପ୍ରାୟ ସେ କହୁଛନ୍ତି ବିଚ୍ଛିନ୍ନ ସମ୍ପ୍ରଦାୟ ଆମର ଯେଉଁ ସମ୍ପ୍ରଦାୟର ଶିକ୍ଷାଟା ଗୀତାରେ ଆସୁଥିଲା ଏ ସମ୍ପ୍ରଦାୟ ବିଚ୍ଛିନ୍ନ ହେଇଗଲା କାରଣ ଆଚାର୍ଯ୍ୟ ସାଙ୍ଗରେ ଯେମିତି ଆମର ପ୍ରଭୁପାଦ ପ୍ରଭୁପାଦ ଭକ୍ତିଧାନ ଠାକୁର କିଏ ଯୋଡ଼ି ହେଲେ ପ୍ରଭୁପାଦ ଯୋଡ଼ି ହେଲେ ଭକ୍ତିଧାନ ଠାକୁର କାହା ସହିତ ଯୋଡ଼ି ହେଉଛୁ ବାବାଙ୍କ ସହିତ ଆମେ ଆମେ ଯୋଡ଼ି ହେଉଛୁ ପ୍ରଭୁପାଦ ଆମେ ଯଦି ନ ଯୋଡ଼ି ପାରିଲେ ଆମେ ପ୍ରଚାର କହିଲେ ସାଧୁ ହେଲେ ଭଜନ କରିବା ସବୁ କରିବା ଆମେ ଯଦି ଯୋଡ଼ି ନ ହେଇପାରିଲେ ପ୍ରଭୁପାଦ ହେଉଛନ୍ତି ଆମେ କ'ଣ ହେଲା ବର୍ତ୍ତମାନ ପରମ୍ପରାରୁ ଆମେ ବିଚ୍ଛିନ୍ନ ଏଗୁଡ଼ା ତ ଗୋଟେ ବିଚ୍ଛିନ୍ନ ସମ୍ପ୍ରଦାୟ ଆଗ୍ରିକତର ମନ୍ତ୍ର ପାଇଛି ସବୁ କରୁଛି କିନ୍ତୁ ଗୋଟେ ସମ୍ପ୍ରଦାୟ ସହିତ ଯୋଡ଼ି ହେଇପାରୁଛି ତାଙ୍କ ଶିକ୍ଷା ସହିତ ଆଚାର୍ଯ୍ୟ ଶିକ୍ଷା ସହିତ ଯୋଡ଼ି ଏଇଟା କହୁଛନ୍ତି ନଷ୍ଟ ନଷ୍ଟ ଶବ୍ଦ କହିଲେ ନଷ୍ଟ ବିଚ୍ଛିନ୍ନ ସମ୍ପ୍ରଦାୟ ବିଚ୍ଛିନ୍ନ ସମ୍ପ୍ରଦାୟ ହେଇଗଲେ ବର୍ତ୍ତମାନ ସେଥିରେ ମୁଁ ଏଇଟା କ'ଣ କହୁଛି ଭଗବାନ ପ୍ରଳୟ ପରେ ଏଇ ବ୍ରହ୍ମ ଜ୍ଞାନ ଦିଅନ୍ତି ନା ଆଉ ଏକାଦଶ ପନ୍ଦର ଶ୍ଳୋକ ଅଛନ୍ତି କାଳେ ନଷ୍ଟ ପ୍ରଳୟ ବାଣୀ ବୀର ସଙ୍ଗୀତ ମୟାଦୁ ବ୍ରହ୍ମଣ ଭକ୍ତ ଧର୍ମ ଯଶ୍ୟ ମଦାତ୍ମକ ମୋ ଧର୍ମଟା ହେଇଯିବ ସେ ଲୋକ ବି ଲୋକଙ୍କର ଧର୍ମ ଜ୍ଞାନ ବି ରହିବ ମୁଁ ଆସି କ'ଣ କହିବି ମୋ ଧର୍ମଟାକୁ ବ୍ରହ୍ମ କହିବି ପରମ୍ପରାକୁ ଭଗବାନ ସେ କେବେ ବି ଆମେ ସଫଳତା ଆସୁ ନ ଆସୁ ପରମ୍ପରାର ଶିକ୍ଷାକୁ ପରମ୍ପରା ଆଚାର୍ଯ୍ୟକୁ ପରମ୍ପରା ଜ୍ଞାନକୁ କେବେ ଆମେ ଛୋଟ ବୋଲି ମନେ କରିବା ଜଗତରେ ବହୁତ ବଡ ସାଧୁ ଥାଇପାରନ୍ତି, ବଡ ବଡ ସାଧୁ ଭଜନ ଥାଇପାରନ୍ତି, କିନ୍ତୁ ଆମର କର୍ତ୍ତବ୍ୟ ଆମ ପରମ୍ପରା ଆଚାର୍ଯ୍ୟ ଗୁରୁଙ୍କ ଜୀବନର ସର୍ବସ୍ୱ କରିବା ପଡ଼ିବ। ସିଦ୍ଧ ସ୍ୱାମୀ କଣ ଘୋଷଣା କରିଛନ୍ତି ସେପ୍ରକାର ବିଶେଷ କିଛି ଲେଖିନାହାନ୍ତି। ସିଦ୍ଧ ସ୍ୱାମୀ ଲେଖିଲେ ଏବଂ ଏତିକି ଏବଂ ରାଜନଶ୍ଚେ ଋଷିଅଶ୍ଚେ ଏତିକି ରାଜସ୍ୱ କିଛି ବ୍ୟାଖ୍ୟା କଲେ ରାଜନଶ୍ଚେତେ ସେମାନେ ରାଜା ଋଷିଅଶ୍ଚେତି ସେମାନେ ଋଷି ଥିଲେ ଅନ୍ୟ ଅପି ରାଜସ୍ୱ ଅନ୍ୟ ରାଜସ୍ୱ ମାନଙ୍କ ମଧ୍ୟ କେବଳ ଯେ ଏଇ ଇଖୁଆକୁ ଏମାନଙ୍କ କଥା ମୁଁ ଭଗବାନ କହିଲେ ନା ବିବସ୍ୱାନ ମନୁ ଇଖୁଆ ଆଉ କ'ଣ କି ଗୀତ ଜାଣନ୍ତିନି ବା ଅଲଗା ହେଲେ ଅନ୍ୟ ସେପ୍ରକାର ଲେଖୁଛନ୍ତି ଅନ୍ୟ ଅପି ରାଜସ୍ୱ ନିମି ପ୍ରମୁଖା ନିମିଆଦି ପ୍ରମୁଖ ଋଷିମାନେ ବି ରାଜସ୍ୱମାନେ ବି ଜାଣିଥିଲେ ସ୍ୱ ପିତ୍ରାଦି ଇଖ୍ୱାକୁ ପ୍ରମୁଖେ ପ୍ରକୃତମ ମିମମ ଯୋଗ ନିଜର ପୁତ୍ର ଇଖ୍ୱାକୁ ପ୍ରମୁଖକୁ ରାଜା ନିମିଆଦି ତାଙ୍କ ପୁତ୍ରମାନଙ୍କୁ ସବୁ କହିଥିଲେ ବିଦୁ ଜାଣନ୍ତି ସ୍ମ ସେମାନଙ୍କୁ ଜଣେଇଥିଲେ ଅଜ୍ଞାନତା ଅଜ୍ଞାନୀନ କାରଣ ମାହ ଅଦ୍ୟତନ ଅଧୁନା ମୁଁ ଏବେ ଯେଉଁ କହୁଛି ଏହାର କାରଣଟା ଶୁଣ ଯଦି ଅର୍ଜୁନ ପ୍ରଶ୍ନ ପଚାରିବେ ଏଇଟା ତ ବିଚ୍ଛିନ୍ନ ସମ୍ପ୍ରଦାୟ ହେଇଗଲା ଆପଣ ପ୍ରଥମେ କହିଥିଲେ ତାହେଲେ ଆପଣ ବର୍ତ୍ତମାନ କ'ଣ କହୁଛନ୍ତି ମୋତେ କାହିଁ କହିବା ପାଇଁ ଚାହୁଁଛନ୍ତି ସେଠି କହିଲେ ହେ ପ୍ରାନ୍ତ କହିଲେ ଶତ୍ରୁତାପନ ସଯୋଗ କାଲବଶାତ୍ ଇହ ଲୋକ ନଷ୍ଟ ବିଚ୍ଛିନ୍ନ ସେ ଯୁଗଟା ରାଜସ୍ୱମାନଙ୍କ ପାଇଁ ଯେଉଁ ଭଗବତ ଗୀତାର ଯୁଗଟା ଆସୁଥିଲା ସେ କାଳ ନଷ୍ଟ ହେଇଗଲା ବିଚ୍ଛିନ୍ନ ବର୍ତ୍ତମାନ ମୁଁ ସେଟାକୁ ଦ୍ୱାପର ଶେଷରେ ତୁମକୁ ମୁଁ କହୁଛି ଭଗବାନ ଗୀତକୁ ଗୀତାର ୟୁଜ୍ ବହୁତ ଇମ୍ପୋର୍ଟାଣ୍ଟ ଅଧ୍ୟାୟ ଚତୁର୍ଥ ଅଧ୍ୟାୟ ଯେତେ ତତ୍ତ୍ୱ ଗୁଡ଼ିକ ଭଗବାନ କାହିଁକି ଆସୁଛନ୍ତି ଭଗବାନଙ୍କ ସ୍ୱରୂପ କ'ଣ ସମ୍ପ୍ରଦାୟ କ'ଣ ସବୁ ଜିନିଷକୁ ଏଇଠି କହିଦେବେ ସର୍ଟ ପରେ କହିଦେବେ ତାକୁ ପୁଣି ଏକ୍ସପ୍ଲେନେସନ୍ ଚାଲିବ ପୁରା ସବୁ ଅଧ୍ୟାୟ ଗୁଡ଼ିକ ତାପରେ ଯେ ପୂର୍ବ ରଚନା କରୁଛନ୍ତି ଏଠାରେ ପରିଷ୍କାର ଭାବରେ କୁହାଯାଏ ଯେ ଭଗବତ ଗୀତା ବିଶେଷ କରି ରାଜସ୍ୱମାନଙ୍କ ପ୍ରତି ଉଦ୍ଦିଷ୍ଟ କାରଣ ସେମାନେ ପ୍ରଜାମାନଙ୍କୁ ଏହି ନୀତି ଅନୁସାରେ ଶାସନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବେ ବାସ୍ତବିକ ଏହି ଭଗବତ ଗୀତା ଅସୁରମାନଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ କାରଣ ସେମାନେ ଏହାର ଦୁରୁପଯୋଗ କରିବେ ଫଳରେ ତାହା କାହାରି ଉପକାରରେ ଆସିବ ନାହିଁ ଏବଂ ସେମାନେ ମଧ୍ୟ ନିଜକୁ ସୁହାଇଲା ଭଳି ନାନା ପ୍ରକାର ଏହାର ବ୍ୟାଖ୍ୟା କରିବେ ଅଧିକାରୀ ଭାଷ୍ୟକାରମାନେ ଯେତେବେଳେ ଗୀତା ଉପରେ ଭାଷ୍ୟ ଲେଖି ତାର ମୌଳିକ ଉଦ୍ଦେଶ୍ୟକୁ ବିଖଣ୍ଡିତ କରି ପକାନ୍ତି ସେତେବେଳେ ଗୁରୁ ପରମ୍ପରାକୁ ପୁନଃସ୍ଥାପନ କରିବା ନିମିତ୍ତ ଆବଶ୍ୟକ ଉପଲବ୍ଧ ନିଜେ ନିଜେ ସବୁ ଗୀତା କଥା ଲେଖି ପକେଇବେ ତାଙ୍କର ପରମ୍ପରା ଶିକ୍ଷା ପଳେଇଯିବ ଗୋଟେ ଆଶ୍ଚର୍ଯ୍ୟ ପାଞ୍ଚ ହଜାର ବର୍ଷ ତଳେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ ଗୁରୁ ପରମ୍ପରା ଭାଙ୍ଗିଯାଇଛି ଏବଂ ସେଥିପାଇଁ ସେ ଘୋଷଣା କଲେ ଯେ ଗୀତାର ପ୍ରକୃତ ଉଦ୍ଦେଶ୍ୟ ନଷ୍ଟ ହୋଇଯାଇଛି ଠିକ୍ ସେହିପରି ଭାବରେ ବର୍ତ୍ତମାନ ବିଶେଷ କରି ଇଂରାଜୀ ଭାଷାରେ ଗୀତାର ଅନେକ ସଂସ୍କରଣ ଅଛି କିନ୍ତୁ ପ୍ରାୟ ସେଗୁଡ଼ିକ ଗୁରୁ ପରମ୍ପରା ଆସୁନାହାନ୍ତି ବିଭିନ୍ନ ଜଡ଼ବାଦୀ ପଣ୍ଡିତ ମଧ୍ୟ ଭଗବତ ଗୀତା ଉପରେ ଅସଂଖ୍ୟ ଭାଷ୍ୟ ଲେଖିଛନ୍ତି କିନ୍ତୁ ସେଗୁଡ଼ିକ ପ୍ରାୟ ମୁଁ ଯେଉଁ ପଢ଼ୁଥିଲି ସେ ଯେଉଁ ମାଣିଷ ଆଗ ତ ବହୁତ ରିସର୍ଚ୍ଚ କରୁଥିଲି ସବୁ ଆଉ ଯେଉଁ ବାହାର ସବୁ ବହି ଗୁଡ଼ାକ ଗୀତା ଗୁଡ଼ାକ ଶୁଣି ଦେଖେ କ'ଣ ତାଙ୍କର ସବୁ ହୋଇଛି ସିଦ୍ଧସ୍ୱାମୀ ଟିକେଟ ଲେଖିଛନ୍ତି ମୁଁ ଦେଖୁଥିଲି ସେ ସିଦ୍ଧସ୍ୱାମୀ ଟିକେଟ ଲେଖିଦେଇଛନ୍ତି ତାକୁ ବ୍ୟାଖ୍ୟା କରିଦେଇଛନ୍ତି କିନ୍ତୁ ନିର୍ବିଶେଷ ବାଦ ଛଣ୍ଡା ବ୍ରହ୍ମାଦ ପ୍ରାଣୀ ଗୋଟେ ଭଗବାନ ନିରାକାର ସେ ବ୍ରହ୍ମ କେତେବେଳେ କୃଷ୍ଣ ପରମ ବ୍ରହ୍ମ ସବୁ ଲେଖିବେ କୃଷ୍ଣ ଭଗବାନଙ୍କୁ ଲେଖୁନାହାନ୍ତି ସବୁବେଳେ ବ୍ରହ୍ମ ପରମ ବ୍ରହ୍ମ ଏଥିରେ ହେଉଛି ଶଙ୍କର ଟିକେ ଲେଖିଛନ୍ତି ଏଇ ଗୋଟେ କେତେ ଚାଲାଗେ ମାନେ ତା ସହିତ କ'ଣ ପରମ୍ପରା ସହିତ ଯୁକ୍ତ ହେଇକି ଆଉ ଏଇ ଗୀତାର ପରମ୍ପରା ସହିତ ଯୁକ୍ତ ହେଲେ ଗୀତାର ପରମ୍ପରା ସହିତ ଯୁକ୍ତ ହେଲେନି ଆଉ ଗୀତାର କୋଣ ପାଇଲେ ବି ଖାଲି ଜ୍ଞାନଟା ପୁଳିଆ ମୁଣ୍ଡରେ ଖାଲି ଜ୍ଞାନ ଗୁଡ଼ା ଭର୍ତ୍ତି କରି ରଖିଛନ୍ତି ଆଉ କ'ଣ କିଛି ନାହିଁ ଗୀତାର କରୋନାଟା କେମିତି ଆସିବ ପରମ୍ପରା ଆସିପାରିବ ବିଭିନ୍ନ ଜଡ଼ବାଦୀ ପଣ୍ଡିତ ମଧ୍ୟ ଭଗବତ ଗୀତା ଉପରେ ଅସଂଖ୍ୟ ଭାଷ୍ୟ ଲେଖିଛନ୍ତି କିନ୍ତୁ ସେଗୁଡ଼ିକ ପ୍ରାୟ ସମସ୍ତେ ପରପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଗବାନ ହିସାବରେ ଗ୍ରହଣ କରନ୍ତି ନାହିଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଅମରବାଣୀ ଉପରେ ଏକ ସୁନ୍ଦର ବ୍ୟବସାୟ ଚଳନ୍ତି ଏ ପ୍ରକାର ମନୋବୃତ୍ତିକୁ ଆସୁରିକ ମନୋବୃତ୍ତି ଅଟେ କାରଣ ଅସୁରମାନେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ କେବଳ ସେମାନେ ଭଗବାନଙ୍କର ସମ୍ପତ୍ତିକୁ ଭୋଗ କରନ୍ତି ଯେପରି ଭାବରେ ଏହି ଭଗବତ ଗୀତା ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରାପ୍ତ ହୋଇଛି ଠିକ୍ ସେହିପରି ଭାବରେ ଏହାକୁ ପ୍ରକାଶ କରିବାର ଆବଶ୍ୟକ ଉପଲବ୍ଧି ହେଉଛି ଏବଂ ଯେହେତୁ ଇଂରାଜୀ ଗୀତା ଏକ ଶୁଦ୍ଧ ସଂସ୍କରଣର ମହାନ ଆବଶ୍ୟକତା ଉପଲବ୍ଧି ହେଉଛି କାରଣ ପ୍ରଭୁପାଦ ବିଦେଶକୁ ଗଲେ ଯେତେବେଳେ ଭାଗବତ ରଚନା କରିଥିଲେ ନା ନୃତ୍ୟ ସୁନ୍ଦର ପୂଜା କରେ, ଯେତେବେଳେ ସେଠି ଯାଇକି ପହଞ୍ଚିଲେ ସେ ଦେଖିଦେଲେ ଆରେ ଏମାନେ ଭାଗବତ କ'ଣ ବୁଝିବେ ଆଉ, ଏଠି ତ ଭାଗବତର ଯୋଉ ମୁଖ୍ୟ ଫାଉଣ୍ଡେସନ ତା ଦରକାର ଗୀତା, ଭଗବତ ଗୀତା ତ ହଜାର ହଜାର ଏଡିସନ ହେଲାଣି, ଗୀତାକୁ ଏପଟେ ସବୁ କଲେଣି, ସେ ଯୁଗୀ ଗୁଡ଼ାକ ସବୁ ଜାଣି ଇଣ୍ଡିଆରେ ବହୁତ ପଢ଼ଉଛନ୍ତି ସବୁ, ତାଙ୍କୁ ବସିକି ସବୁ ଗୀତାକୁ ସେ ଗୀତା ନାଁରେ ପ୍ରଚାର କରିଛନ୍ତି, ଯୁଗ ପକାଉ ଚଳେଇଛନ୍ତି, ପ୍ରଭୁପାତ ଗୀତାକୁ ବିଦେଶରେ ରଚନା ଆରମ୍ଭ କଲେ ନା ନାମ ତ ଗୀତା ଭଳି ଭାଷ୍ୟ ରକ୍ଷା କଲେ, କାରଣ ଗୀତାର ମୁଖ୍ୟ ଜିନିଷ ଭଗବତ ଗୀତାର ବଳିଗ ଉପରେ ଯଥାର୍ଥ ମାନବ ସମାଜ ପ୍ରତି ଏକ ବିରାଟ ଆଶୀର୍ବାଦ ଡାଇରେକ୍ଟ ଲେଖୁଛନ୍ତି, ଯେ ଗୀତାର ମୌଳିକ ରୂପ ଯୋଉଟା ପ୍ରଭୁ ରଚନା କରିଛନ୍ତି ଗୋଟେ ମାନବ ପ୍ରତି ଆଶୀର୍ବାଦ, ପ୍ରକୃତ ଆଶୀର୍ବାଦ, ଆଉ ଲକ୍ଷ ଲକ୍ଷ ଲୋକ ଆଜି ଗୀତା ପଢ଼ିକି ଭଗବାନଙ୍କ ଭକ୍ତ ହେଉଛନ୍ତି, ଆଉ ଗୀତା କ'ଣ କରିଥିଲା ନା କେବେ ଭକ୍ତ ହେଇପାରିବେ, ସେ ଗୀତା ପଢ଼ିବେ, ସେ ଗୀତା ପଢ଼ିଛନ୍ତି, ସେ ସୋମବାର ଆମିଷ ହେବେ ପୁଣି ମଙ୍ଗଳବାର ଆମିଷ ହେବ, ସେ ଗୀତା କେତେ ପଢ଼ା ଚାଲିଥିଲେ ଆମେ ଶିଖିବା ଗୀତା ପଢ଼ା ହେବ, ପୁଣି କାଲିକୁ ପୁଣି ଗଙ୍ଗା ଜଳ ପିଇ ଗୀତା ପଢ଼ିବେ, ଏ କ'ଣ ଗୀତା ପଢ଼ୁଛୁ ତାହେଲେ ବାପା, ସେ କିଛି ଜ୍ଞାନ ସେ କିଛି ପଶିବନି, ଆଶୀର୍ବାଦ ହେଇଯାଏ ଗୀତା, ଏଇଟା ଆମର ଗୀତାର ଆଶୀର୍ବାଦ, ସେ ପ୍ରଭୁପାଦ ମୋ ବହିଟାକୁ ଧରା ହେବା କୋଟିଷ୍ଣ ବହୁତ ଇମ୍ପୋର୍ଟାଣ୍ଟ, ଯଦି ଜଣେ ଚାହୁଁଛି ତା ସେବା କରିବା ପାଇଁ ବହୁତ ଇମ୍ପୋର୍ଟାଣ୍ଟ, କିଛି ନ ଗୋଟେ ଲୋକ ହେବ ନିହତ ପଢ଼ୁ, ଆମେ ସବୁ ଷ୍ଟଲ ଦେବା ଏ ଦେଖୁନାହାନ୍ତି, ଟିକେ ଦେଖୁନାହାନ୍ତି, ସେ ଆସି ଠିଆ ହେବ, ସେ ଶୁଣିବେନି ବହିକି, କାଳେ ସେ ଭାବନ୍ତି ବହିରେ ଧରିଲେ ନେବାକୁ ପଡ଼ିବ, ମାନେ ଆଜ୍ଞା ଦେଖନ୍ତୁ ଦେଖନ୍ତୁ ଆମେ ସେ ପିକ୍ଚର ଗୁଡ଼ା ଦେଖ, ପିକ୍ଚର ଦେଖନ୍ତୁ ଦେଖୁଥିବୁ ତାକୁ ପଶିବ, ଆଉ ବଢ଼ିଆ ପିକ୍ଚର ହେଇଛି ଦେଖିବା କ'ଣ ଅଛି, ଆଜି ଯେଉଁ ବାଘ ଅଂଶ କହୁଥିବେ ବାଘ ଭାବେ ସେଗୁଡ଼ା ଦେଖିଲା ମୋତେ ତାଙ୍କ ଇଚ୍ଛା ହବ ନବା ଜନ୍ମମୃତର ପରାମର୍ଶ ସେ ଚିତ୍ର ଏଇ ବହି ଗୁଡ଼ାକ ଦେଖିଲା ଭଗବାନ ପ୍ରଭୁ ଭଗବାନଙ୍କ ଲୋକ ସେ ଯେଉଁ ଜାଣିକି ଫର୍ମାଟରେ ପକେଇଛନ୍ତି ସେଭଳିଆ ପିକ୍ଚର ସବୁ ତିଆରି କରୁଛନ୍ତି, ଏଇଟା ଗୋଟେ ଆଶୀର୍ବାଦ, ତେଣୁ ସେହି ମହାନ ଆବଶ୍ୟକ ପୂରଣ କରିବା ନିମିତ୍ତ ଏକ ପ୍ରକାର ଏକ ପ୍ରଚେଷ୍ଟା ଏଠାରେ କରାଯାଇଛି, ଭଗବତ ଗୀତା ମୌଳିକ ରୂପରେ ଯଥାନୁରୂପ ମାନବ ସମାଜ ପ୍ରତି ଏକ ବିରାଟ ଆଶୀର୍ବାଦ, କିନ୍ତୁ ଯଦି କେବଳ ଦାର୍ଶନିକ ମାନଙ୍କର ଏକ କାଳ୍ପନିକ ନିବନ୍ଧ ଭାବରେ ଗ୍ରହଣ କରାଯାଏ ତାହେଲେ ଏହା କେବଳ ସମୟର ଅପଚୟ, କିନ୍ତୁ ଦାର୍ଶନିକ ଦୃଷ୍ଟିରୁ ଦେଖିଲେ ତୁମେ ଗୀତା କୁହେଛ ପାଇବନି ବହୁତ ଗୀତାରେ ମୌଳିକ ରୂପରେ, ଆଉ ସେପଟେ ଯେଉଁଗୁଡ଼ାକ ସେମିତି ଆମର ପିଲାମାନଙ୍କୁ ସବୁ କହିବେ, ମୋର ତ ଖାଲି ସେଇଆ ଗୋଟିଏ କଥା ଲେଖା ହେଇଛି ଖାଲି କୃଷ୍ଣ ଚେତନା କୃଷ୍ଣ ଚେତନା ଗୀତା ସାରା ତ ତାଙ୍କୁ ଗୋଟେ ଭଲ ତାଙ୍କୁ ସବୁ ଡିସ୍କସନ୍ ଦରକାର, ସେ ଅର୍ଜୁନ କେମିତି ହେଲେ ନା ଧର୍ମକ୍ଷେତ୍ର କରୁଥିଲେ, ଧର୍ମକ୍ଷେତ୍ର ପାଞ୍ଚ ପ୍ରକାର ଅର୍ଥ କରିବ, ଧର୍ମକ୍ଷେତ୍ର ମାନେ କ'ଣ ବିଶ୍ୱର ଗୋଟେ ଧର୍ମକ୍ଷେତ୍ର ଏଗୁଡ଼ାକ ତାଙ୍କୁ ସବୁ ଦରକାର, ପ୍ରଭୁପାତ ସବୁ ସମୟ ଅପଚୟ, ଏଇ ଯେ ମୌଳିକତାରେ ଏଇଟା ଭଙ୍ଗ ହେଉଛି, ଏଇ ପରମ୍ପରାର ଶିକ୍ଷାଟାକୁ ପ୍ରଭୁପାତ ବର୍ତ୍ତମାନ ଭଗବାନ କହୁଛନ୍ତି, ଏହା ପରେ ଆଣିବେ ପୁଣି ଚଲେଇବେ ବହୁତ ସୁନ୍ଦର, ଗୋଟି ଗୋଟି ପରେ ଗୋଟି ଗୋଟି ପରେ ସେ ପ୍ରଭୁ ଗୀତା ଭଳି ସଂସ୍କାର ଆଉ କ'ଣ ସଂସ୍କାର ଅଛି, ଟିକିଏ ଅକ୍ଷରକ୍ରମ ଯୁଗ ଏଇଗୁଡ଼ା କେତୋଟି ଯୁଗ ଅଛନ୍ତି ଯେଉଁଟା ଟିକେ ବୁଝିବା, ମାନେ ମୁଖ୍ୟତଃ ପୁରା ସ୍ପଷ୍ଟାର୍ଥ ଆଉ ବଡ଼ ଭଗବାନଙ୍କର ଗୋଟେ ଆଶୀର୍ବାଦ ତାଙ୍କ ନିଜ ମୁଖବାଣୀ, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ପ୍ରଭୁପାଦ କି ଜୟ ଗୁରୁଦେବ କି ଜୟ ଗୀତା।